उपन्यास श्लोक 26 श्रोत्रादीन इंद्रियाणि श्रोत्रादीन इंद्रियाणि संयमाग्नि सुतो होति संयमाग्नि सुतो होति संयमाग्नि शब्दादीन विषयाणि शब्दादीन विषयाणि इंद्रियाग्नि सुतो होति इंद्रियाग्नि सुतो होति इंद्रियाग्नि सुतो होति श्रोत्रादीन श्रवण क्रिया इंद्रियाणि इंद्रियमानी अन्य अन्यमानी संयम संयम अग्निषु अग्निरे दुहति अर्पण करांति शब्दादीन शब्द तरंग आदि विषयान इंद्रियों के विषय वस्तु अन्य अन्यमानी इंद्रिय इंद्र मानकर अग्निषु अग्निरे दुहति अर्पण करांति କେତେକ ମନ ସଂଯମ ରୂପ ସଂଯମାଗ୍ନିରେ ଶ୍ରବଣ କ୍ରିୟା ଓ ଇନ୍ଦ୍ରିୟମାନଙ୍କୁ ଅର୍ପଣ କରନ୍ତି ଏବଂ ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ବିଷୟବସ୍ତୁମାନଙ୍କୁ ଇନ୍ଦ୍ରିୟାଗ୍ନିରେ ଅର୍ପଣ କରନ୍ତି ଭାରତରେ ଶିବପ୍ରମାନେ କହୁଛନ୍ତି ଯେ ମାନବ ସମାଜରେ ଥିବା ଚାରି ଆଶ୍ରମ ବିଭାଗ ଯଥା ବ୍ରହ୍ମଚାରୀ ଗୃହସ୍ଥ ବାମପ୍ରସ୍ଥ ଓ ସନ୍ନ୍ୟାସ ଏମାନେ ସମସ୍ତେ ଲୋକମାନଙ୍କୁ ଉପଯୁକ୍ତ ଯୋଗୀ ହେବାରେ ସାହାଯ୍ୟ କରିବା ଉଚିତ ମାନବ ଜୀବନ ପଶୁମାନଙ୍କରେ ଇନ୍ଦ୍ରିୟ ସୁଖ ଉପଭୋଗ କରିବା ପାଇଁ ହୋଇନାହିଁ ତେଣୁ ଏ ଚାରିଟି ଆଶ୍ରମ ବିଭିନ୍ନ ଏ ପ୍ରକାର ଭାବରେ ବ୍ୟବସ୍ଥା କରାଯାଇଛି ଯେ ଏହାକୁ ଅନୁସରଣ କଲେ ମାନବ ଅଧ୍ୟାତ୍ମ ମାର୍ଗ ବା ଦିବ୍ୟ ଜୀବନ ମାର୍ଗରେ ଉନ୍ନତି କରି ପରମ ଗତି ଲାଭ କରିପାରିବ ଯାହା ଉପଯୁକ୍ତ ଗୁରୁଙ୍କ ଅଧୀନରେ ଥିବା କର୍ମଚାରୀଗଣ ଇନ୍ଦ୍ରିୟ ସୁଖରୁ ଦୂରରେ ରହି ମନସନ୍ଧାନ କରନ୍ତି ଏ ଶ୍ଳୋକରେ ସେମାନଙ୍କ କଥା କୁହାଯାଇଛି ସେମାନେ ଶ୍ରବଣ କ୍ରିୟା ଓ ଇନ୍ଦ୍ରିୟମାନଙ୍କୁ ମନସନ୍ଧାନ ରୂପକ ସଂଯମାଗ୍ନିରେ ଅର୍ପଣ କରନ୍ତି ବୋଲି କୁହାଯାଇଛି ବ୍ରହ୍ମଚାରୀ କୃଷ୍ଣଚେତନା ସମ୍ବନ୍ଧ ବିଜ୍ଞାନ ଶ୍ରବଣ କରେ କୃଷ୍ଣ ବିଜ୍ଞାନ ବୁଝିବାନିମିତ ଶ୍ରବଣ ହେଉଛି ମୌଳିକ ପନ୍ଥା ଏବଂ ସେଥିପାଇଁ ଜଣେ ବ୍ରହ୍ମଚାରୀ ବା ଶୁଦ୍ଧ ବ୍ରହ୍ମଚାରୀ ସର୍ବଦା ଭାବରେ ନାମାନ କୀର୍ତ୍ତମାନ ଅର୍ଥାତ୍ ବାଲିମାନ କୀର୍ତ୍ତନ ବା ଭଗବାନଙ୍କ ଲୀଳା ଗୁଣ କୀର୍ତ୍ତନରେ ରଖିଥାଏ ସେ ହରିକଥା ଶ୍ରବଣ କରୁଥାଏ ଓ ହରିନାମ କୀର୍ତ୍ତନ କରୁଥାଏ ଭୌତିକ ଧ୍ୱନି ଶ୍ରବଣରୁ ସେ ତାର ଇନ୍ଦ୍ରିୟକୁ ନିରୋଧ କରିଥାଏ ସେ ସର୍ବଦା ହରେ କୃଷ୍ଣ ଏହି ଦ୍ୱିତୀୟ ଧ୍ୱନି ଶ୍ରବଣରେ ନିଯୁକ୍ତ ଥାଏ ଠିକ୍ ସେହିପରି ଇନ୍ଦ୍ରିୟ ସୁଖ କରିବାକୁ ଅନୁମତି ପାଇଥିବା ଗୃହସ୍ଥମାନେ ଖୁବ୍ ସଂଯତ ହୋଇ ଏସବୁ କ୍ରିୟା କରନ୍ତି ଯୌନ ଜୀବନ ନିଶା ସେବନ ଏବଂ ମାଂସ ଭକ୍ଷଣ ଏ ହେଉଛି ମାନବ ସମାଜର ସାଧାରଣ ପ୍ରବୃତ୍ତି କିନ୍ତୁ ଏକ ସଂଯତ ଗୃହସ୍ଥ ଅର୍ଥାତ୍ ଯେ ଇନ୍ଦ୍ରିୟ ସଂଯମ କରିଛି ସେ ଅସଂଯୋଗ ଭାବରେ ଅନ୍ୟାନ୍ୟ ଇନ୍ଦ୍ରିୟ ସୁଖ ଉପଭୋଗ କରେ ନାହିଁ ସେଥିପାଇଁ ବର୍ତ୍ତମାନ ସୁଦ୍ଧା ସଭ୍ୟ ମାନବ ସମାଜରେ ଧର୍ମନୀତି ଉପରେ ଆଧାରିତ ବିବାହ ବ୍ୟବସ୍ଥା ପ୍ରଚଳିତ ଅଛି କାରଣ ଏହା ହେଉଛି ସଂଯତ ଯୌନ ଜୀବନ ଯାପନ କରିବାର ବିଧି ଏହି ପ୍ରକାର ସଂଯତ ଅନାସକ୍ତ ଯୌନ ଜୀବନ ଯାପନ ମଧ୍ୟ ଏକ ପ୍ରକାର ଯଜ୍ଞ ଅଟେ କାରଣ ସଂଯତ ଗୃହସ୍ଥ ତାର ଇନ୍ଦ୍ରିୟ ସୁଖ ଉପଭୋଗ କରିବା ପ୍ରବୃତ୍ତିକୁ ଉଚ୍ଚତର ଦ୍ୱିତୀୟ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରିୟ ସଂଯମାଗ୍ନିରେ ଆଜି ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ପାଳନ ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ ଗତକାଲି ଆମର ଭାଗବତ ଜନ୍ମ ପାଳନ କରାଯାଇଛି ତେଣୁ ଆମର ଆଗେ ଆଗାମୀ ଦିନରେ ଗୀତା ଯଜ୍ଞ ମଧ୍ୟ ଅନୁଷ୍ଠାନ ଅନୁଷ୍ଠିତ ହେବ ଗୀତା ଜୟନ୍ତୀ ଯେଉଁଦିନ ଭଗବାନ ଏ ଗୀତା କହିଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନ କହିଥିଲେ ତେଣୁ ଏଇ ଯେଉଁ ଗୀତା ବା ଭାଗବତମ୍ ଏ ଯେଉଁ ଶାସ୍ତ୍ର ସବୁ ଆସୁଛନ୍ତି ତାଙ୍କର ଗୋଟେ ଆବିର୍ଭାବ ହେଉଛି ପୁଣି ତିରୋଭାବ ମଧ୍ୟ ହେଇଯାଉଛି। ଦେଖିଥିବେ ଭଗବତା ଚତୁର୍ଦ୍ଦାରେ ପ୍ରଥମ ସୁବିଧା କହିଛନ୍ତି ଇମାମ ଦିବସରେ ଯୋଗବାନ ପ୍ରତ୍ୟମାନ ବିବସ୍ୱାନ ମନରେ ପ୍ରାଣ ମନୋରୂପା କବିରଣୀ ଏବଂ ପରମ୍ପରା ପ୍ରାପ୍ତ ଇମାମ ଆଦର୍ଶ ବିଦୁ ସକାଳ ନିୟମ ତାଙ୍କୁ ନଷ୍ଟ କରନ୍ତି। ଭଗବତ ଗୀତା ବା ଶାସ୍ତ୍ର ସବୁ ବୈଦିକ ଶାସ୍ତ୍ର ଏବଂ ଯେଉଁ ଭୌତିକ ଜଗତ ସୃଷ୍ଟିର ଆରମ୍ଭ ଏସବୁ ଆସୁଛି ତେଣୁ ଏଇଟାକୁ ସନାତନ ଧର୍ମ ବୋଲି କୁହାଯାଉଛି କିନ୍ତୁ ମଝିରେ ମଝିରେ ସେ ମଧ୍ୟ ନଷ୍ଟ ହେଇଯାଉଛି। ତେଣୁ ଇଏ କୌଣସି ମନଗଢ଼ା ଜିନିଷ ନୁହଁ, ଏ ଗୀତା କିଏ ମନଗଠନ କରି ଲେଖା ହେଇନି, ଏ ଗୀତା ଆବିର୍ଭାବ ହେଇଛନ୍ତି ତେଣୁ ତାଙ୍କର ଜୟନ୍ତୀ ପାଳନ କରାଯାଏ। ଗୀତା ଜୟନ୍ତୀ ଯେଉଁଦିନ ଭଗବାନ ଗୀତା କହିଥିଲେ ଗୀତା ଭଗବାନଙ୍କ ମୁଖପତ୍ରରୁ ସ୍ୱୟଂ ନିର୍ଗତ ହେଇଛି ଭଗବତ ଗୀତା। ତେଣୁ ଏଇ ଭଗବତ ଗୀତାରେ ପ୍ରଥମେ ଯେଉଁ ଛଅଟି ଅଧ୍ୟାୟ ରହିଛି ସମସ୍ତ ସମଗ୍ର ଆଠଟି ଅଧ୍ୟାୟ ରହିଛି ପ୍ରଥମ ଛଅଟି ଅଧ୍ୟାୟକୁ ବିଶେଷ ଭାବରେ କର୍ମଯୋଗ କୁହାଯାଉଛି, କର୍ମଯୋଗର ପ୍ରାଧାନ୍ୟ ରହିଛି। ଭଗବତ ଗୀତା ଦେଖିବା ଇଏ ହେଉଛି ମହାଭାରତ ଯେଉଁ ଲକ୍ଷେ ଶ୍ଳୋକ ଅଛନ୍ତି ତା ଦେହରୁ ଅଠରଟି ପର୍ବ ମହାଭାରତ ଅଛି। ତେଣୁ ସେଇ ତା ଦେହରେ ଯେଉଁ ଭୀଷ୍ମ ପର୍ବ ଅଛି ଭୀଷ୍ମ ପର୍ବରୁ 25 ଅଧ୍ୟାୟରୁ 42 ଅଧ୍ୟାୟ ଏଇ 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। ତେଣୁ ଏଇ ଭଗବତ ଗୀତାରେ ସମସ୍ତ ବେଦର ସାର ଜିନିଷ କୁହାଯାଇଛି। ତେଣୁ ବେଦକୁ ମୁଖ୍ୟ ଭାବରେ ତିନି ଭାଗରେ ବିଭକ୍ତ କରାଯାଉଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ ଏବଂ ଉପାସନା କାଣ୍ଡ। ତେଣୁ ବେଦର ଯେଉଁ କର୍ମକାଣ୍ଡ ଧାରା ଏ କର୍ମକାଣ୍ଡ ଧାରାକୁ ଆମର ଭଗବତ ଗୀତାର ପ୍ରଥମ 6 ଅଧ୍ୟାୟରେ ମୁଖ୍ୟତଃ କର୍ମଯୋଗ ଉପରେ ବା କର୍ମକାଣ୍ଡ କର୍ମ ଯେଉଁ ରହିଛି କର୍ମକାଣ୍ଡ ବିଷୟରେ ରହିଛି ବେଦରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବତ ଗୀତାର ମୁଖ୍ୟ ଧାରା ଭଗବାନ ସତ୍ତା କହୁଛନ୍ତି ଯେ ତ୍ରୈଗୁଣ୍ୟ ବିଷୟ ବେଦ ନିସ୍ତ୍ରୈଗୁଣ୍ୟ ଭାଟି ନିର୍ଦ୍ୱନ୍ଦ ନିତ ସନ୍ତୋଷ୍ଟ ନିର୍ଯୋଗ କ୍ଷମା। ବେଦରେ ସାଧାରଣତଃ ତ୍ରିଗୁଣ ବିଷୟରେ କୁହାଯାଇଛି, ଭୌତିକ ଜଗତ କହିଲେ ଏ ତିନୋଟି ଗୁଣରେ ସୃଷ୍ଟି, ସତ ରଜ ଏବଂ ତମ ଏ ତିନୋଟି ଗୁଣରେ ସୃଷ୍ଟି ହୋଇଛି। ତେଣୁ ଏହି ଗୁଣ ଅନୁସାରେ ଯେଉଁମାନେ ରହୁଛନ୍ତି ସମସ୍ତେ ଏହି ଗୁଣର ପ୍ରଭାବରେ ରହୁଛନ୍ତି, ସେଥିପାଇଁ ଚତୁର୍ଥ ଅଧ୍ୟାୟରେ ଭଗବାନ କହିବେ ଚାତୁର୍ବର୍ଣ୍ଣା ନା ସିଷ୍ଟମ। ଯେହେତୁ ତିନୋଟି ଗୁଣ ରହିଛି କିଏ ନା କିଏ କୌଣସି ନା କୌଣସି ଗୁଣ ଦ୍ୱାରା ବସିକୁ ଥାଉ ପୂର୍ବ ଜନ୍ମ ଅନୁସାରେ ସେଟା ଆସେ। ଭଗବତ ସପ୍ତଦଶ ଅଧ୍ୟାୟରେ ଭଗବାନ ସତ୍ତା କହିବେ ପୂର୍ବ ଜନ୍ମ ସଂସ୍କାର ଅନୁସାରେ ଯିଏ ଯେଉଁ କଭଳି ଭାବରେ ଉନ୍ନତି କରିଛନ୍ତି ସେହି ଅନୁସାରେ ସେମାନେ ସେଇ ଗୁଣ ଦ୍ୱାରା ପ୍ରଭାବିତ ହେବେ। ସତ୍ତ୍ୱ ରଜସ୍ତମ ଏଇ ଗୁଣ ପ୍ରକୃତି ସମ୍ଭବ ନିବନ୍ଧନତି ମହାଭାବ ଦେହେ ଦେହିନ ମବେ ସମସ୍ତଙ୍କୁ ଏହି ଗୁଣ ବନ୍ଧନ କରି ରଖିଛି ପୂର୍ବ ସଂସ୍କାର ଅନୁସାରେ କିଏ କେଉଁ ଗୁଣରେ ରହିଛି। ତେଣୁ ଏଇ ଯେଉଁ ତିନୋଟି ଗୁଣ ରହିଛି ଗୁଣ ଅନୁସାରେ ଗୁଣ ଏବଂ କର୍ମ ଅନୁସାରେ ଚାରି ବର୍ଣ୍ଣ ସୃଷ୍ଟି ହେଇଛି। ତେଣୁ ଏଇସବୁ ଚାରି ବର୍ଣ୍ଣ ଭଗବତ ଚତୁର୍ଦ୍ଦାର ଭଗବାନ ସତ୍ତା କହିଛନ୍ତି ଯେ ଚାତୁର୍ବର୍ଣ୍ଣ ମାୟା ସୃଷ୍ଟି ଚାରି ବର୍ଣ୍ଣ କୁହାଯାଇଛି ଏବଂ ଚାରିଟି ଆଶ୍ରମ ମଧ୍ୟ ରହିଛି। ଏଠି ବ୍ରହ୍ମଚାରୀଙ୍କ ବିଷୟରେ ବ୍ରହ୍ମଚାରୀ ରୁଗ୍ରସ୍ତ ଚାରି ଆଶ୍ରମ କହିଲେ ଚାରି ବର୍ଣ୍ଣ ହେଉଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏବଂ ଚାରି ଆଶ୍ରମ ହେଉଛି ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ। ତେଣୁ ଏଇ ଯେଉଁ ଭଗବତ ଗୀତାର ଯେଉଁ କର୍ମକାଣ୍ଡ ଧାରାଟା ଯେଉଁ ବିଷୟରେ ତୃତୀୟ ଅଧ୍ୟାୟ ଭଗବାନ କହିଲେ ତାକୁ ଆଉ ଟିକେ ଅଧିକ ଭାବରେ ତୃତୀୟ ଅଧ୍ୟାୟ କହିଛନ୍ତି। ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଆମର ଯାହା ସବୁ ଆବଶ୍ୟକତା ହେଉଛି ମନୁଷ୍ୟର ଆବଶ୍ୟକତା କ'ଣ ନା ଅନ୍ନ, ଅନ୍ନ ବହୁତ ଭୂଦାନୀ ପର୍ଜନା ଅନ୍ନ ସମ୍ଭବ ଯଜ୍ଞ ବହୁତ ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ। ମନୁଷ୍ୟର ଯେଉଁ ଆବଶ୍ୟକତା ସେ ହେଉଛି ଅନ୍ନ ବା ଶସ୍ୟ ସବୁ ରହିଛି ଏବଂ ଶସ୍ୟ କେମିତି ଆସୁଛି ନା ପର୍ଜନା ବୃଷ୍ଟିରୁ ବୃଷ୍ଟି ଅଧିକ ହେଇଥିବାରୁ ବର୍ତ୍ତମାନ ଚାରା ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଚାରିଆଡ଼େ ଚାଲିଛି ବୃଷ୍ଟିରୁ ଏଇ ଶସ୍ୟ ଉତ୍ପାଦନ ହେଉଛି। ତେଣୁ ବୃଷ୍ଟି କେମିତି ହେଉଛି ନା ଯଜ୍ଞ ବହୁତ ପର୍ଜନ୍ୟ ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ହେଉଛି। ତେଣୁ ଯଜ୍ଞ କହିଲେ ଯଜ୍ଞ କର୍ମ ସମୁଦ୍ର ବିଭିନ୍ନ କର୍ମ ଅନୁମୋଦିତ କର୍ମ ରହିଛି କେଉଁଠି ସେ କର୍ମ ଅନୁମୋଦନ କରାଯାଇଛି ନା ବେଦରେ ପୂର୍ଣ୍ଣ କରାଯାଇଛି। କର୍ମ ବ୍ରହ୍ମ ଭବ ବିଧି ବ୍ରହ୍ମ କରି ବେଦ ବେଦରେ ସେସବୁ କର୍ମ କୁହାଯାଇଛି। ତେଣୁ ଏଠି ଯେଉଁ କଥା କୁହାଯାଉଛି ଏଇ ଶ୍ଳୋକରୁ ପୂର୍ବ ଶ୍ଳୋକ 25 କେତେ 8 ଶ୍ଳୋକ 32 ପର୍ଯ୍ୟନ୍ତ 8 ଶ୍ଳୋକରେ ବେଦରେ ଏଇ ଯେଉଁ କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି ମୁଖ୍ୟତଃ କର୍ମକାଣ୍ଡ ଜ୍ଞାନ ବିଷୟରେ ମଧ୍ୟ କୁହାଯାଇଛି କିନ୍ତୁ ମୁଖ୍ୟତଃ କର୍ମକାଣ୍ଡ ବିଷୟରେ ଯାହା ସବୁ କୁହାଯାଇଛି ଏସବୁ ବିଷୟରେ ବିସ୍ତାର ଭାବରେ ବର୍ତ୍ତମାନ ବର୍ଣ୍ଣନା କରିବୁ। ସେ ଯଜ୍ଞ କର୍ମ କ'ଣ? କର୍ମ ବ୍ରହ୍ମ ଭୋଗ ବିଧି ଭଗବତ ତୃତୀୟ ଭଗବାନ ଚିନ୍ତା କହୁଛନ୍ତି। ଏଇ ଯେଉଁ କର୍ମ, ବିଭିନ୍ନ କର୍ମ କଲେ ଅନୁଭୂତିକ କର୍ମ କଲେ ସେଟା ଯଜ୍ଞ ବୋଲି କୁହାଯିବ। ତେଣୁ ଏଇ ଯେଉଁ କର୍ମ, ଏ ବ୍ରହ୍ମ ବା ବେଦରେ କୁହାଯାଇଛି, ବେଦ ହେଉଛି ଭଗବାନଙ୍କ ନିଶ୍ୱାସ ଦାନ, ବ୍ରହ୍ମ ଅକ୍ଷର ସମୁଦ୍ରବ, ବ୍ରହ୍ମଙ୍କ ବେଦ ଭଗବାନଙ୍କର ନିଶ୍ୱାସ ଆସ। ତେଣୁ ସେଇ ଯେଉଁ କର୍ମ କଥା କହିଥିଲେ ଭଗବତ ତୃତୀୟ, ଭଗବାନ ବର୍ତ୍ତମାନ ତାକୁ ବିସ୍ତାର କରୁଛନ୍ତି। ଏ ଆଠଟି ଶ୍ଳୋକରେ ଭଗବାନ କର୍ମକାଣ୍ଡ ବିଷୟ କୁହାଯିବ, ବିଶେଷ ଅନ୍ତିମରେ ସେଟା କହିବେ ଏବଂ ବହୁତା ଯଜ୍ଞ ବିଦତା ବ୍ରହ୍ମଣ ମୁଖ୍ୟ। ଏଇଭଳି ଅନେକ ଯଜ୍ଞ ଏଇ ବେଦରେ ସବୁ ବର୍ଣ୍ଣନା କରାଯାଇଛି, କର୍ମଯାନ ଲିଭିତାନ ସର୍ବାନ ଏବଂ ଜ୍ଞାତ, ଏସବୁ କର୍ମକାଣ୍ଡୀୟ ଧାରା ସବୁ ରହିଛି। ତେଣୁ ଆ ପୂର୍ବ ଶ୍ଳୋକରେ ଯେଉଁଟା କୁହାଗଲା ଯେ ଦୈବ ନେବା ପରଯଜ୍ଞ ଯୋଗିନ ପ୍ରତିପାସତେ ବ୍ରହ୍ମାତ୍ମ ପରଯଜ୍ଞ ଯଜ୍ଞ ନ କୋଉ, ଏ ବିଭିନ୍ନ ପ୍ରକାର ଯଜ୍ଞ ରହିଛି। ସାଧାରଣତଃ ସାଧାରଣତଃ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ଯେତେବେଳେ ଏଇ କର୍ମକାଣ୍ଡ ତୃତୀୟ ଅଧ୍ୟାୟ ମଧ୍ୟ କର୍ମ ବିଷୟରେ କହିଛନ୍ତି, ଚତୁର୍ଥ ଅଧ୍ୟାୟରେ ଆକୁ ଆଉ ଟିକେ ବିସ୍ତାର କରିବା ପାଇଁ ଭଗବାନ ସତ୍ତା କହୁଥିଲେ। କିନ୍ତୁ ଅର୍ଜୁନ ତାଙ୍କୁ ପ୍ରଶ୍ନ ପଚାରିଦେଲେ, ଭଗବାନ କହିଲେ ଏ ଜ୍ଞାନ ପ୍ରତ୍ୟେକ ସୂର୍ଯ୍ୟଦେବଙ୍କ ଦିବସ ଆମେ କହିଥିଲୁ, କିନ୍ତୁ ଅର୍ଜୁନ ଜାଣିବାକୁ ଚାହିଁଲେ ଯେ ଆପଣ ତ ବର୍ତ୍ତମାନ ଜନ୍ମ ଆସିଛନ୍ତି, ପ୍ରଥମେ ଯେହେତୁ ପୂଜା ତାଙ୍କୁ ସେମିତି ପ୍ରଥମେ ସୂର୍ଯ୍ୟଦେବତା ଦିବସ ଆମେ କହିଥିଲୁ। ଏଇ ଯେଉଁ ପ୍ରଶ୍ନ ପଚାରିଲେ, ସେ ପ୍ରଶ୍ନର ଉତ୍ତରରେ ଭଗବାନ ସବୁ ଉତ୍ତର ଦେଇସାରିଲା ପରେ ତାପରେ କର୍ମକାଣ୍ଡ ବିଷୟରେ ପୁଣି ଆରମ୍ଭ କରିଛନ୍ତି। କେଉଁଠୁ ଆରମ୍ଭ କଲେ ନା କାଙ୍କ୍ଷତମ କର୍ମନାମ ସିଦ୍ଧି ଦେବତା ଇଏ ଦେବତା। ସାଧାରଣତଃ ଲୋକମାନେ ଏଇ ଭୌତିକ ଜଗତରେ ଯେଉଁମାନେ ଅଛନ୍ତି କର୍ମ ପ୍ରତି ଆସନ୍ତି, କାରଣ ଏଇ ଭୌତିକ ଜଗତ ସୃଷ୍ଟି ହେଇଛି ଅଭିଜ୍ଞାନ ସୃଷ୍ଟି ହେଇଛି, ଭୌତିକ ଜଗତ ଅଭିଜ୍ଞାନ ସୃଷ୍ଟି ହେଇନି, କିନ୍ତୁ ଆମେ ଯେଉଁ ଆସିଛେ ଆମେ ଏଇ ଅଭିଜ୍ଞାନରୁ ଆସିଛେ। ଭଗବାନ ଆମର ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ବିଷ୍ଣୁ ଶକ୍ତି ପରାପକ୍ତା, ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ର ଜ୍ଞାନ ତଥା ଅବିଦ୍ୟା କର୍ମ ସଂଜ୍ଞାନ ଦ୍ୱିତୀୟ ଶକ୍ତି ରୁଚ। ଭଗବାନଙ୍କର ଶକ୍ତି ଅନେକ ଶକ୍ତି, କିନ୍ତୁ ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଏ ବିଷ୍ଣୁ ଶକ୍ତି ପରାପକ୍ତା, ଭଗବାନଙ୍କର ଗୋଟିଏ ଶକ୍ତି ହେଉଛି ସେ ହେଉଛି ଉନ୍ନତର ଶକ୍ତି, ଏବଂ ଆଉ ଗୋଟେ ଶକ୍ତି ହେଉଛି ଆମେ ସବୁ କ୍ଷେତ୍ର ଜ୍ଞାନ, ଆମେ ସବୁ କ୍ଷେତ୍ରଜ୍ଞ। ତ୍ରୟୋଦଶ ଅଧ୍ୟାୟରେ କ୍ଷେତ୍ର ବିଭାଗ ଯୋଗରେ ଭଗବାନ କଥା କହିବେ, ଆମେ ସବୁ ହେଉଛୁ କ୍ଷେତ୍ରଜ୍ଞ। ତେଣୁ ଆମେ ମଧ୍ୟ ଭଗବାନଙ୍କର ଉନ୍ନତର ଶକ୍ତି, କ୍ଷେତ୍ର ଜ୍ଞାନ ତଥା ପରା ପରା କହିଲେ ଉନ୍ନତର ଶକ୍ତି। କିନ୍ତୁ ଆଉ ଗୋଟେ ଶକ୍ତି ଭଗବାନ ରହିଛି ଯେଉଁଟା ନିଜତର ଶକ୍ତି, ଏଇଟା ହେଉଛି ଅବିଦ୍ୟା କର୍ମ ସଂଜ୍ଞାନ। ଏ ଶକ୍ତି ହେଉଛି ଅବିଦ୍ୟାରୁ ଏ ଶକ୍ତିଟି ଆସୁଛି, ବା ଆମେ ଅବିଦ୍ୟା ଦ୍ୱାରା ଏଇ ଶକ୍ତି ଏଇ ଭୌତିକ ଜଗତ ଆମର ପତନ ହେଉଛି। ତେଣୁ ଏଠି କର୍ମ ସଂଜ୍ଞାନ, ଅବିଦ୍ୟା କର୍ମ ସଂଜ୍ଞାନ, ଏଠି ଯିଏ ପତନ ହେଉଛି ସେ କର୍ମ ପ୍ରତି ଆସକ୍ତ, କର୍ମକାଣ୍ଡ ଦ୍ୱାରା ମଧ୍ୟ ସମସ୍ତେ ଆସକ୍ତ ହେଉଛି। ଇଏ ହେଉଛି ଭଗବାନଙ୍କର ତୃତୀୟ ଶକ୍ତି ରୁଚନ୍ତି। ତେଣୁ ଏଇ ଯେଉଁ କର୍ମ କରିବେ ତା ପୂର୍ବରୁ ସେ ଦେଖାଗଲା କିଙ୍ଗ କର୍ମ କିଙ୍ଗ ଅକର୍ମ କି କବି ଅଭିଯାତ୍ର ବହିତା ତତେ କର୍ମ ପ୍ରବକ୍ଷାମି ଯଜ୍ଞତା ମୁକେଶ ଶିବା। ସମସ୍ତେ କର୍ମ କରିବେ, କାରଣ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି ଯେ ସେମାନେ କର୍ମ କଲେ ହିଁ ସେମାନେ ତାଙ୍କ ଜୀବନଧାରଣ କରିପାରିବେ। ତେଣୁ ଏଇ କର୍ମଟା ମଧ୍ୟ କିଭଳି ଭାବରେ କରାଯିବ ତାର ମଧ୍ୟ ଜ୍ଞାନ ପ୍ରଭାବ ପ୍ରଦାନ କରୁଛନ୍ତି। କିଙ୍ଗ କର୍ମ ସାଧାରଣତଃ ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ କେଉଁଟା କର୍ମ, କେଉଁଟା କର୍ମ କରିବା କଥା କେଉଁଟା କର୍ମ କରିବା କଥା ନୁହେଁ। ଆମର ଏଇ ପ୍ରସଙ୍ଗରେ ଆମେ ସେସବୁ ଗୋପବନ୍ଧୁ ସେ ମହାରାଜ କୁହନ୍ତି, ଆମର ଓଡ଼ିଶାରେ ଆମର ଯେଉଁ ଉତ୍କଳମଣି ଗୋପବନ୍ଧୁ ଦାସ ରହିଛନ୍ତି ସେ ଗୋଟେ କଥା ଲେଖିଛନ୍ତି ଯେ କର୍ମ କର୍ମେ ମନୁଷ୍ୟ ଜୀବନ ନୁହେଁ କେବଳ ବର୍ଷ ମାସ ଦିନଦଣ୍ଡ, କର୍ମେ ଯିଏ ନର କର୍ମ ଏକାଦ୍ୱାର ଜୀବନର ମାନଦଣ୍ଡ। ଏ କଥା କହିଛନ୍ତି ସେ କର୍ମକାଣ୍ଡ ସମସ୍ତେ ଆସନ୍ତ, ଆମର ମହାତ୍ମା ଗାନ୍ଧୀ ହୁଅନ୍ତୁ ଉତ୍କଳମଣି ଗୋପବନ୍ଧୁ ହୁଅନ୍ତୁ ଯିଏ ଭୌତିକ ଜଣେ, ଆମେ ସାଧାରଣତଃ ଯେଉଁମାନେ ଭୌତିକ ବହୁତ ଲାଭ ମାନେ ବହୁତ ପ୍ରତିଷ୍ଠା ପାଇଛନ୍ତି ବା ବହୁତ ପ୍ରଶଂସା ପାଇଛନ୍ତି ସେମାନେ ଏଇ କର୍ମକାଣ୍ଡ ଧାରା ପ୍ରତି ଆକ୍ସେପ୍ଟ ହେଇକି ଏଇସବୁ ଏଇସବୁ ଉନ୍ନତ ସ୍ତରକୁ ଯାଇଛନ୍ତି। କିନ୍ତୁ କବଳ ସେଥିପାଇଁ କହିଲା ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ହେଇଥାଇ ପାରନ୍ତି, କିନ୍ତୁ ସେମାନେ ମଧ୍ୟ ମୋହିତ ହେଇକି ରହିଛନ୍ତି। କିଙ୍ଗ କର୍ମ କିଙ୍ଗ ଅକର୍ମ ଇତି କବଳ କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, ସାଧାରଣତଃ
ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ସେମାନେ ବହୁତ ଜାଣିବା, ଆଉ ଅନ୍ୟମାନଙ୍କ କଥା କ'ଣ କହିବେ। ତେଣୁ ଭଗବାନ ସେଥିପାଇଁ କର୍ମ କଥା କହୁଛନ୍ତି, ବେଦରେ କର୍ମ କଥା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଆଠଟି ଶ୍ଳୋକରେ ପୂର୍ବରୁ ଯେଉଁ କୁହାଗଲା ସେଟା ହେଉଛି କ'ଣ ନା କାଙ୍କ୍ଷିତ କର୍ମଣା ସିଦ୍ଧି ଜଗନ୍ତ ଇଏ ଦେବତା। ସାଧାରଣତଃ ଲୋକ ଯେହେତୁ କର୍ମ ପ୍ରତି ଆସକ୍ତ ରହିଛନ୍ତି, କର୍ମ ଫଳ ପ୍ରତି ମଧ୍ୟ ଆସକ୍ତ ରହିଛନ୍ତି, ତେଣୁ ସେଇ କର୍ମ ଫଳଟା ଠିକ ଭାବରେ ପ୍ରାପ୍ତ ହେବା ପାଇଁ ସାଧାରଣତଃ କ'ଣ କରନ୍ତି ଲୋକ ନା ଇହ ଦେବତା ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି। କାଙ୍କ୍ଷିତ କର୍ମଣା ସିଦ୍ଧି, ଯେଉଁ କର୍ମ କରୁଛି ଆରମ୍ଭ କେମିତି ଫଳଟା ଠିକ ଭାବରେ ପାଇବି ସେଥିପାଇଁ ଭଗବାନଙ୍କ ବିଭିନ୍ନ ପ୍ରକାର ଦେବଦେବୀମାନଙ୍କୁ ପୂଜା କରନ୍ତି। କାହିଁକି ପୂଜା କରନ୍ତି ଦେବତା ନା ଶୀଘ୍ର କାଙ୍କ୍ଷିତ କର୍ମଣା ସିଦ୍ଧି ଜଗତ ଇହ ଦେବତା କ୍ଷିପ୍ର ହିଁ ମାନୁଷ ଲୋକ କର୍ମର ଫଳଟା ଯେଉଁଭଳି କ୍ଷିପ୍ର ମିଳେ ବା ଖୁବ୍ ଶୀଘ୍ର ମିଳେ ସେଭଳି ଭାବରେ ଜ୍ଞାନର ଫଳ ବା ଅନ୍ୟ ଭକ୍ତର ଫଳ ସେଭଳି ମିଳେନି। ଭକ୍ତି ଫଳ ଅଲଗା ଛାଡ଼ନ୍ତୁ, କିନ୍ତୁ ଜ୍ଞାନର ଫଳ ସେଭଳି କ୍ଷିପ୍ର ମିଳିବ। ଜ୍ଞାନକୁ ବହୁ ଜନ୍ମନାମ ବହୁନାମ ଜନ୍ମନାମ ଅନ୍ତେ ଅନେକ ଜନ୍ମ ବିତିଗଲା ପରେ ସେ ଜ୍ଞାନର ଫଳ ପ୍ରାପ୍ତ ହେବ, କିନ୍ତୁ ସାଧାରଣତଃ କର୍ମଫଳ ଖୁବ୍ ଶୀଘ୍ର ସେମାନେ ପ୍ରାପ୍ତ ହେବେ। ଆମର ଯେଉଁ କର୍ମ ଫଳେ ସେ କର୍ମ ଅନୁସାରେ ଫଳ ମଧ୍ୟ ପ୍ରାପ୍ତ ହେବ। ତେଣୁ ସେମାନେ ସାଧାରଣତଃ ବିଭିନ୍ନ ଦେବାଦେବୀମାନଙ୍କର ପୂଜା କରନ୍ତି। କାଙ୍କ୍ଷିତ କର୍ମଣା ସିଦ୍ଧି ଜଗତ ଇହ ଦେବତା କ୍ଷିପ୍ର ହିଁ ମାନୁଷ ଲୋକେ ସିଦ୍ଧି ଭୋଗ କରନ୍ତି। ଏସବୁ କର୍ମ କାଣ୍ଡି ପ୍ରତି ଆସକ୍ତି ଯେଉଁମାନେ ରହିଛନ୍ତି ସାଧାରଣତଃ ଦେବତାମାନଙ୍କର ପୂଜା କରନ୍ତି। କିନ୍ତୁ ଏସବୁରେ ଭଗବାନ କହୁଛନ୍ତି ଯେ ଶ୍ରୋତ୍ରାଦି ଇନ୍ଦ୍ରିୟାଣୀ ଅନ୍ୟ, ଯେଉଁମାନେ ଦେବାଦେବୀମାନଙ୍କ ପୂଜା କରନ୍ତି ନାହିଁ ବା ଅନ୍ୟ ଯେଉଁମାନେ ସେମାନେ ଯେଉଁମାନେ ଦେବାଦେବୀ ପୂଜା କରନ୍ତି ତାଙ୍କ ପ୍ରତି ଛାଡ଼ନ୍ତି। ସେ ଗୋଟେ ପ୍ରକାର ଯଜ୍ଞ କର୍ମ ଗଲା, ଦେବତାମାନଙ୍କୁ ଯଜ୍ଞ ପୂଜା କରିବା ସେଟା ମଧ୍ୟ ଗୋଟେ ଯଜ୍ଞରେ ଯାଉଛି, ଦେବଯଜ୍ଞ ସେଟା ଗୋଟେ ଯଜ୍ଞ ଗଲା ବା ବେଦରେ ସେଟା ବର୍ଣ୍ଣନା କରାଯାଉଛି। ବର୍ତ୍ତମାନ ପୁଣି ଏ ଦ୍ୱିତୀୟ ଶ୍ଳୋକରେ ଭଗବାନ କହୁଛନ୍ତି ବା ଏ ଯେଉଁ 26 ଶ୍ଳୋକରେ ଭଗବାନ କହୁଛନ୍ତି ଯେଉଁମାନେ ଶ୍ରୋତ୍ରାଧିକ ଇନ୍ଦ୍ରିୟାଣୀ ଅନ୍ୟ ଅନ୍ୟ କହିଲେ ବ୍ରହ୍ମଚାରୀ କଥା କୁହାଯାଉଛି। ବ୍ରହ୍ମଚାରୀ ଯେଉଁ ତିନି ଗୁଣରେ ସେମାନେ ଅଛନ୍ତି ସମସ୍ତଙ୍କ ପାଇଁ, କିଏ ଯେଉଁମାନେ ସାଧାରଣତଃ ଭଗବତ ଷୋଡ଼ଶାରେ ବର୍ଣ୍ଣନା କରାଯିବ ଯେଉଁ ବ୍ରାହ୍ମଣର ବା କ୍ଷତ୍ରିୟର ବା ବୈଶ୍ୟର ବା ଶୂଦ୍ରର କର୍ମ କ'ଣ ସେସବୁ ଭଗବତୀତାର ଷୋଡ଼ଶାର ପ୍ରଥମରୁ ଏକରୁ ତିନି ଏ ତିନୋଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ବ୍ରାହ୍ମଣର କ'ଣ କର୍ମ, କ୍ଷତ୍ରିୟର କ'ଣ କର୍ମ, ବୈଶ୍ୟର କ'ଣ କର୍ମ, ଶୂଦ୍ରର କ'ଣ କର୍ମ। ତେଣୁ ବିଶେଷ ଭାବରେ ବ୍ରାହ୍ମଣ କ୍ଷତ୍ରିୟ ଏବଂ ବୈଶ୍ୟ ଏଇ ତିନୋଟି ଜାତିର ଲୋକମାନେ ଯେଉଁମାନେ ରହିଛନ୍ତି ସେମାନେ ଏଇସବୁ ଆଶ୍ରମ ଦେଇକି ଗତି କରନ୍ତି, ବର୍ଣ୍ଣାଶ୍ରମ ଧର୍ମ ସେମାନେ ପାଳନ କରନ୍ତି। ଯେଉଁମାନେ ନିମ୍ନ ଶ୍ରେଣୀରେ ଅଛନ୍ତି, ଶୂଦ୍ର ଶ୍ରେଣୀରେ ଅଛନ୍ତି ସେମାନେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିପାରିବେ ନାହିଁ, କିନ୍ତୁ ଯେଉଁମାନେ ଉଚ୍ଚ ଶ୍ରେଣୀରେ ଅଛନ୍ତି ସେମାନେ ତାଙ୍କ ପାଇଁ ଏସବୁ ଆଶ୍ରମର ବ୍ୟବସ୍ଥା କରାଯାଇଛି, ବର୍ଣ୍ଣାଶ୍ରମର ବ୍ୟବସ୍ଥା କରାଯାଇଛି। ତେଣୁ ବର୍ଣ୍ଣାଶ୍ରମର ପ୍ରଥମ ବର୍ଣ୍ଣ ଆଶ୍ରମ ହେଉଛି କ'ଣ ନା ବ୍ରହ୍ମଚାରୀ, ବ୍ରହ୍ମଚାରୀ ତାପରେ ଆସିବ ଗୃହସ୍ଥ, ତାପରେ ବାଲଗ୍ରସ୍ଥ, ତାପରେ ସନ୍ନ୍ୟାସ। ତେଣୁ ମାନବ ଜୀବନକୁ 100 ବର୍ଷ ଧରାଯାଉଛି, ଧରାହେଲେ ଚାରିଭାଗରେ ବିଭକ୍ତ କରାଯାଉଛି। ପ୍ରଥମ 25 ବର୍ଷ ଜଣେ ବ୍ରହ୍ମଚାରୀ ଆଶ୍ରମରେ ରହିବ, ଯଦି ସେ ବ୍ରହ୍ମଚାରୀ ଭାବରେ ଜୀବନଯାପନ ଅନୁଭବ କରିପାରିବେ ତାହେଲେ ତାଙ୍କର ଗୃହସ୍ଥ ଆଶ୍ରମକୁ ଆସିବା ଦରକାର ନାହିଁ, ସେ ସେଇ ବ୍ରହ୍ମଚାରୀ ମାର୍ଗରେ ସେଟା ନିବୃତ୍ତି ମାର୍ଗ ବୋଲି କୁହାଯିବ, ନିବୃତ୍ତି ମାର୍ଗରେ ସେମାନେ ଉନ୍ନତି କରି ଚାଲିବେ। କିନ୍ତୁ ଯଦି ସେମାନେ ପ୍ରବୃତ୍ତି ମାର୍ଗକୁ ଆସିବେ ତାହେଲେ ସେମାନେ ଗୃହସ୍ଥ ଜୀବନଯାପନ କରିବେ, ଗୃହସ୍ଥ ମଧ୍ୟ ତା ପର ଶ୍ଳୋକରେ ମାନେ ତା ପର ଲାଇନ୍ରେ ତର ଧାଡ଼ିରେ ଭଗବାନ କହୁଛନ୍ତି ଗୃହସ୍ଥ କର୍ମ କଥା କୁହାଯାଉଛି। ଏସବୁ ସଂଯମ ଶ୍ରୋତ୍ରା ସଂଯମ ଅଗ୍ନି ସିଦ୍ଧ, ସଂଯମ ଗୋଟେ ଅଗ୍ନି ଭଳି, ଯଦି ସବୁ ଜିନିଷ ଆମର ରହୁଛି ପ୍ରବୃତ୍ତି ରହୁଛି, ବେଦରେ ବର୍ଣ୍ଣନା କରାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି, ଲୋକର ସାଧାରଣତଃ ଏଇ ପ୍ରବୃତ୍ତି ରହୁଛି। ପଶୁ ଆଉ ମାନବ ଭିତରେ ତଫାତ କ'ଣ, ମାନବ ପଶୁମାନଙ୍କ ପାଇଁ ଯେଉଁ ସଂଯମଟା ସେଇଟା ତାଙ୍କର ପ୍ରାକୃତିକ ଭାବରେ ବ୍ୟବସ୍ଥା କରାଯାଇଛି, ସେମାନେ ସେଇ ସଂଯମ ଦ୍ୱାରା ଚାଲିଥାନ୍ତି। କିନ୍ତୁ ଜଣେ ଯେତେବେଳେ ମାନବ ଜନ ପାଉଛି, ଜଣେ ଉନ୍ନତ ଜନ ପାଉଛି, ସେତେବେଳେ ତାକୁ ସ୍ୱାଧୀନତା ଦିଆଯାଉଛି, ସିଏ ଚାହିଁଲେ ସଂଯମ ଭାବରେ କାର୍ଯ୍ୟ କରିକିରି ମାନବ ଜୀବନରୁ ଅଧିକରୁ ଅଧିକ ଅଗ୍ରଗତି କରିପାରିବ। କିନ୍ତୁ ଯଦି ମାନବ ଜନ ପାଇକିରି ସେ ସଂଯମ ବ୍ୟବସ୍ଥା ଗ୍ରହଣ କଲେ ନାହିଁ, ପଶୁ ଭଳି ଜୀବନଯାପନ କଲେ ତାହେଲେ ପରଜନ୍ମରେ ପୁଣି ସେମାନେ ସେ ପଶୁ ହେଇଛନ୍ତି। ଭଗବାନ କହିଛନ୍ତି ଉର୍ଜନ ଗଛନ୍ତି ସତ୍ୟସ୍ଥା ମଧ୍ୟ ତିଷ୍ଠନ୍ତି ରାଜସା ଜଗନ୍ନାଥ ଗୁଣ ପ୍ରତିଷ୍ଠା ଅଧୋ ଗଛନ୍ତି ତାହା। କେତେଜଣ କୁହନ୍ତି ଜଣେ ମାନବଜନ ପାଇଲା ମାନେ ସିଏ ଆଉ ନିମ୍ନ ଯୋନି ପ୍ରାପ୍ତ ହେବ, କିନ୍ତୁ ସେଟା ଠିକ୍ ନୁହଁ। ଭଗବାନ ସ୍ୱୟଂ କହୁଛନ୍ତି ଭଗବତୀଙ୍କର ଚତୁର୍ଦ୍ଦଶୋତ୍ତର ଭଗବାନ କହିଛନ୍ତି ଉର୍ଜନକୁ ଅଛନ୍ତି ସତ୍ୟସ୍ଥା, ମାନେ ଆମେ କୋଉ ଗୁଣା କରୁଛେ ସେଇ ଅନୁସାରେ ତା ପରଜନ୍ମ ଆମର ମୃତ୍ୟୁ ପରେ ଆମ ଜନ୍ମ ନିର୍ଦ୍ଧାରିତ କରାଯିବ। କର୍ମଣା ଦୈବ ନେତ୍ରୀଣ, ଆମର କର୍ମ ଅନୁସାରେ ଦେବତାମାନେ ସେଇ ଜନ୍ମ ତାଙ୍କୁ ପ୍ରଦାନ କରିବେ। ତେଣୁ ଯେଉଁମାନେ ବ୍ରହ୍ମଚାରୀ ରହିବେ ସଂଯମ ସଂଯମ ବ୍ୟବସ୍ଥା କରିବେ। ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବ୍ରହ୍ମଚାରୀର କର୍ତ୍ତବ୍ୟ ବର୍ଣ୍ଣନା କରାଯାଇଛି। ନାରଦମୁନି ବର୍ଣ୍ଣନା କରିଛନ୍ତି ଯେ ବର୍ଣ୍ଣାଶ୍ରମ ବିଷୟରେ ବିସ୍ତାର ଭାବରେ ସେ ବର୍ଣ୍ଣନା କରିଛନ୍ତି ଯେ ବିଶେଷ ଭାବରେ ମୁଖ୍ୟ କର୍ମ ହେଉଛି କ'ଣ ନା ବ୍ରହ୍ମଚାରୀ ଗୁରୁକୁଳେ ବସନ ନାନ୍ତ ନାନ୍ତ ମାନେ ସଂଯମ, ସବୁ ଜିନିଷ ସଂଯମ, ନିଜକୁ କଣ୍ଟ୍ରୋଲ କରିବ, ଇନ୍ଦ୍ରିୟ ସଂଯମ ସବୁ କରିବ। ସ୍ରୋତ୍ରାଦି ସ୍ରୋତ୍ର କହିଲେ କର୍ଣ୍ଣ, କ'ଣ ସେ ଶ୍ରବଣ କରିବ, କ'ଣ ସେ ଦର୍ଶନ କରିବ, କ'ଣ ସେ ଆଗ୍ରହଣ କରିବ, ଇନ୍ଦ୍ରିୟ ଆଦି ବେଳେ ସେ ବିକାଶ ମାନେ ଯେତିକି ଆମର ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟ ଅଛି ଏସବୁକୁ ସେ ସଂଯମ କରିବ। ଭାଗବତ ମଧ୍ୟ ସେଟା କୁହାଯାଇଛି ପରୀକ୍ଷିତ ମାନେ ସେ ପଚାରିଛନ୍ତି ପ୍ରଶ୍ନ କି ଅତ ପୁଚ୍ଛା ଆମେ ସଂସିଦ୍ଧି ଯୋଗିନାମ ପରମ ଗୁରୁ ମ୍ରିୟମାଣସ କାର୍ଯ୍ୟ ମାନେ ମ୍ରିୟମାଣସ ସର୍ବତା ମାନେ ପ୍ରକୃତରେ ମାନବର କ'ଣ କର୍ତ୍ତବ୍ୟ, ବିଶେଷ ଭାବରେ ଯେଉଁମାନେ ମୃତ୍ୟୁ ମୁଖରେ ପଡ଼ିବାକୁ ଯାଉଛନ୍ତି, ଆମେ ସମସ୍ତେ ମୃତ୍ୟୁ ମୁଖରେ ପଡ଼ୁଛେ, କେତେବେଳେ ଆମେ ମୃତ୍ୟୁ ଆସିବ କହିପାରିବାନି। କିନ୍ତୁ ସାଧାରଣତଃ ଲୋକମାନେ କ'ଣ ଶୁଣିବା କଥା କ'ଣ କହିବା କଥା ସେଟା ଲୋକମାନେ ଜାଣନ୍ତି ନାହିଁ। ସେଥିପାଇଁ ସୁଗତ ଗୋସ୍ୱାମୀ ପ୍ରଥମେ କହୁଛନ୍ତି ଯେ ଶ୍ରୋତ୍ରା ଶ୍ରୋତବ୍ୟାଧି ରାଜେନ୍ଦ୍ର ନୃଣାଙ୍ଗ ସନ୍ଧି ସହସ୍ରଶ ଅବଶ୍ୟତ ଆତ୍ମତତ୍ଵ ଗୃହେଶ ଗୃହ ନେଇନି ନା, ଯଦିଓ ସେମାନେ ଗୃହସ୍ଥ ଆଶ୍ରମ ରହୁଛନ୍ତି କିନ୍ତୁ ସେମାନେ ଗୃହ ନିଏନି। କ'ଣ ଶୁଣିବା କଥା କ'ଣ କହିବା କଥା କ'ଣ କରିବା କଥା ବା କ'ଣ ଆଗ୍ରହ କରିବା କଥା ଏସବୁ କିଛି ସେମାନେ ଜାଣିପାରୁନାହାନ୍ତି, ଆତ୍ମତତ୍ଵ ବିଷୟରେ ସେମାନେ ଜାଣିପାରୁନାହାନ୍ତି। କିନ୍ତୁ ବ୍ରହ୍ମଚାରୀ ହଉ ପର ଧାଡ଼ି ଯେଉଁ ଗୃହସ୍ଥ କଥା କହିଦେଉଛି ଏମାନେ ସବୁ ସଂଯମ, ସବୁକିଛି ନିୟନ୍ତ୍ରଣରେ ଚାଲିବ। ବ୍ରହ୍ମଚାରୀ ଗୁରୁକୁଳେ ବସନ ଦାନ୍ତ ଗୁରୁ ହିତ, ଗୁରୁଙ୍କର କାର୍ଯ୍ୟ ହିତ ପାଇଁ ଗୁରୁ ଯାହା କହିବେ ଆଦେଶ ଅନୁସାରେ ସେ ଅନୁସାରେ କାର୍ଯ୍ୟ କରିବେ, ଏ ହେଉଛି ବ୍ରହ୍ମଚାରୀ କର୍ତ୍ତବ୍ୟ। ଆଚରଣ ଦାସ ନିଜ ଗୁରୁଙ୍କର ଦାସ ହିସାବରେ ଗୁରୁଙ୍କର ସେବକ ହିସାବରେ ସେ କାର୍ଯ୍ୟ କରିବେ, ବହୁତ ନିଜ କାର୍ଯ୍ୟକଳ କରିବାକୁ ମଧ୍ୟ ସେ ପଶ୍ଚାତ୍ପ ଦେବେ ନାହିଁ। ଗୁରୁ ସୁଦୃଢ଼ ସୌହୃଦ ଗୁରୁ ଦୃଢ଼ ଭାବରେ ଗୁରୁଙ୍କର ଆଜ୍ଞାକୁ ପାଳନ କରିବେ। ତେଣୁ ବ୍ରହ୍ମଚାରୀ ହେଲାମାନେ ବିଶେଷ ଭାବରେ ତାଙ୍କର ସବୁ ଯେଉଁ ସାଧାରଣତଃ ଭୌତିକ ଜଗତ କହିଲେ ଏ ହେଉଛି ମୈଥୁନାଳୟ ବୋଲି କହିଲେ ମୈଥୁନା ଗାଁ ଭୌତିକ ଜଗତ ଆମ ବାରଙ୍କ ତୃତୀୟ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ମୈଥୁନାଳୟ। ଏଠି ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, ସମସ୍ତଙ୍କର ରହିଛି ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, ଖାଲି ଯେ ମନୁଷ୍ୟମାନଙ୍କର ରହିଛି ତା ନୁହଁ, ଯେତେ ଜୀବ ଅଛନ୍ତି 84 କୋଟି ପ୍ରକାର ଜୀବଙ୍କର ଅଛି। ତେଣୁ ବ୍ରହ୍ମଚାରୀର ମୁଖ୍ୟ ସଂଯମ କ'ଣ ନା ସେ ଯେଉଁ ସ୍ତ୍ରୀ ପ୍ରତି ଯେଉଁ ରହିଛି ଆକର୍ଷଣଟା ରହିଛି ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ରହିଛି ସେଥିରୁ ସେ ଦୂରେଇ ରହିବ। ସତ୍ରା ଜିନିଷରୁ ଶ୍ରବଣ ଯେଉଁ କରିବ ସେ ସାଧାରଣତଃ ଲୋକମାନେ ଆମେ ଦେଖିବା ଯେଉଁ ଫିଲ୍ମ ସଙ୍ଗ ସବୁ ରହୁଛି, ଫିଲ୍ମ ବିଭିନ୍ନ ପ୍ରକାର ସିନେମା ସଙ୍ଗୀତ ସବୁ ରହିଛି, ସିନେମା ସଙ୍ଗୀତରେ କ'ଣ ରହୁଛି ଏ ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ବିଷୟ ସଙ୍ଗୀତ ସବୁ ବର୍ଣ୍ଣନା କରାଯାଉଛି। ତେଣୁ ଅନ୍ତର୍ଭୁକ୍ତି ସେସବୁ ଶୁଣିବା କଥା ନୁହେଁ, ସେସବୁ ଶୁଣିଲେ ପୁଣି ସେଥିପ୍ରତି ଆକର୍ଷଣ ଆସେ। ତେଣୁ ଏ ସବୁକିଛି ଇନ୍ଦ୍ରିୟକୁ ସେଗୁଡ଼ିକ ଭାବେ ସେ ସଂଯମ କରିବ, ସୁତ୍ରାଦ ଇନ୍ଦ୍ରିୟାଣୀ ସଂଯମା ସବୁ ଅଛି, ଇଏ ହେଉଛି ବ୍ରହ୍ମଚାରୀ ସବୁ ଜିନିଷ କଣ୍ଟ୍ରୋଲ ରହିବ। ମନ ଇଚ୍ଛା ଯଦି କାର୍ଯ୍ୟ କରିବ ତାହେଲେ ସେ ଆଉ ସେ ଆଶ୍ରମରେ ରହିପାରିଲାନି, ସେ ଆଶ୍ରମରୁ ପତନ ହୋଇଗଲା ତା ଯେଉଁ ଆଶ୍ରମରେ ଯେଉଁ ନିୟମ ରହିଛି ଏଇ ନିୟମ ଅନୁସାରେ ସେ କାର୍ଯ୍ୟ କରିବ, ଯଦି ସେ ଆଶ୍ରମକୁ ଆସି ସେଇ ନିୟମ ଅନୁସାରେ କାର୍ଯ୍ୟ ନ କରିବ ତାହେଲେ ତାଙ୍କ ଆଶ୍ରମ ପତନ ହୋଇଗଲା, ପତନ ଯିଏ ଅଧ ବୋଲି କହିଲେ ତାଙ୍କର ପତନ ହୋଇଯାଉଛି। ତେଣୁ ସେଇଭଳି ଭାବରେ ଗୃହସ୍ଥମାନେ ମଧ୍ୟ ଗୃହସ୍ଥ ମଧ୍ୟ ଗୋଟେ ଆଶ୍ରମ, ଗୃହସ୍ଥ ନୁହଁ ଜଣେ ଗୃହସ୍ଥ ହେଇଗଲା ମାନେ ସେ ମନ ଇଚ୍ଛା ଇନ୍ଦ୍ରିୟ ଚାଳନା କରିବ ନା, ସେଇଟା ମଧ୍ୟ ସଂଯମ ଭାବରେ ଚାଳନା କରିବେ। ସେମାନେ କ'ଣ କରିବେ ନା ଶବ୍ଦାଧି ବିଷୟ ନାନି, ସାଧାରଣତଃ ଭୌତିକ ଜଗତ କହିଲେ ପାଞ୍ଚଟି ବିଷୟ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏସବୁ ପାଞ୍ଚଟି ବିଷୟ ନେଇକରି ଆମେ ଦେଖିବା ବହୁତ ଜୀବ ଅଛନ୍ତି ଏଇ ପାଞ୍ଚଟି ବିଷୟ ପ୍ରତି ଆସକ୍ତି, ଗୋଟିଏ ଗୋଟିଏ ବିଷୟ ପ୍ରତି ଆସକ୍ତି ତାଙ୍କ ଜୀବନ ଚାଲିଯାଉଛି। ଯେମିତି ଆମେ ଦେଖିବା ଶବ୍ଦ, ଶବ୍ଦ ବିଷୟ ପ୍ରତି ଆକର୍ଷିତ ହେଇକିରି ଆମର ରହିଛି ବ୍ୟାଘ। ଏଭଳି ଭାବରେ ଗୋଟେ ଶବ୍ଦ ସଙ୍ଗୀତ ଗାନ କରିବ ଯାହା ପ୍ରତି କି ଆକର୍ଷିତ ହେଇକି ମୃଗମାନେ ଆସି ପହଞ୍ଚିବେ, ମୃଗମାନେ ସେ ସଙ୍ଗୀତର ଆକର୍ଷଣ ହେଇଛି, ସଙ୍ଗୀତ ଦ୍ୱାରା ସେମାନେ ଆକର୍ଷିତ ହେଇଯାଇଛି। କେବଳ ଗୋଟିଏ ବିଷୟ ଶବ୍ଦ, ଏଇ ଗୋଟିଏ ବିଷୟ ଦ୍ୱାରା ଆକର୍ଷିତ ହେଇକିରି ମୃଗମାନେ ଯେତେବେଳେ ଆସିଯିବେ ସେତେବେଳେ ବ୍ୟାଘ ତାକୁ ଶିକାର କରେ, ଆମେ ସର ମାରିକି ତାକୁ ଜୀବନ ନେଇ। କେବଳ ଗୋଟିଏ ବିଷୟ ପ୍ରତି ଆସକ୍ତ ହେଇକି ତାଙ୍କ ଜୀବନ ଚାଲିଯାଉଛି। ସେଇଭଳି ଭାବରେ ସ୍ପର୍ଶ, ସ୍ପର୍ଶ କରିଲେ ବିଶେଷ ଭାବରେ ଏ ମୈଥୁନ ଉପଭୋଗ ଯୋଉଟା ରହୁଛି, ତେଣୁ ଏ ମୈଥୁନ ଉପଭୋଗ ପାଇଁ ଯେଉଁ ହାତୀ, ହାତୀ ଏତେ ବିଶାଳ ହାତୀ ରହିଛି, ଏତେ ଶକ୍ତି ତାର ରହିଛି, କିନ୍ତୁ ତାକୁ କେମିତି ବଶ କରାଯାଉଛି? ଏଇ ସ୍ପର୍ଶ ଇନ୍ଦ୍ରିୟ ତାକୁ ବଶ କରାଯାଉଛି। ହାତୀମାନଙ୍କୁ କ'ଣ କରାଯାଏ ନା, ଯେଉଁମାନେ ହାତୀକୁ ସେଟା ଇଏ କରନ୍ତି ମାନେ ଆଣନ୍ତି ରଖନ୍ତି ନିଜ ପାଖରେ ରଖିବେ, ସେମାନେ କ'ଣ କରିବେ ହାତୀ କେମିତି ନିଜେ କଣ୍ଟ୍ରୋଲରେ ଆଣିବେ ନା, ପ୍ରଥମେ ଗୋଟେ ମାଈ ହାତୀକୁ ରଖିବେ, ହାତୀକୁ ରଖିକିରି ସେ ଗୋଟେ ଶବ୍ଦ କରିବ, ସେ ଶବ୍ଦ ଦ୍ୱାରା ପୁରୁଷ ହାତୀ ଆକର୍ଷିତ ହେଇକି ଆସିବ। କିନ୍ତୁ ଯେତେବେଳେ ପୁରୁଷ ହାତୀ ଆକର୍ଷିତ ହେଇକି ଆସୁଛ ତା ପାଖକୁ, ସେତେବେଳେ ସେ ଗୋଟେ ଏମିତି ଗୋଟେ ଖାଲଟେ ହେଇଥିବ, ସେ ଖାଲ ଭିତରେ ପଡ଼ିବ, ତା ଉପରେ ସବୁ ତୃଣ ପାଶ ପାଶ ବିଛେଇ ଦେଇଥିବେ, ସେ ଜାଣିପାରିବନି। ସେ ଯେତେବେଳେ ମାଈ ହାତୀ ଆକର୍ଷିତ ହେଇକି ଆସୁଥିବ ସେତେବେଳେ ସେ ଖାଲରେ ପଡ଼ିବ, ତେଣୁ ସେଇଠି ତାକୁ ବହୁତ ଦିନ ପର୍ଯ୍ୟନ୍ତ ତାକୁ ଖାଇବାକୁ ଦିଆହେବନି, ତାପରେ ତାକୁ ବହୁତ ପ୍ରହାର କରାଯିବ। ଏଇଭଳି ଭାବରେ ସେ କଣ୍ଟ୍ରୋଲରେ ଆସିବ, ମାଉତ ତାର ନିଜ ଅଧୀନରେ ରଖନ୍ତି। ଏ ସ୍ପର୍ଶ ଗୋଟିଏ ଇନ୍ଦ୍ର ଦ୍ୱାରା ହାତୀ ତାର ମାନେ ସେ କବଳରେ ପଡ଼ିଯାଉଛି। ସେଇ ରସନାର ଉଦାହରଣ ଦିଆଯାଏ ମାଛ, ମୀନର ଉଦାହରଣ ଦିଆଯାଏ ମୀନ, ଯେ କି ସେ ଜାଣିପାରେ ତାର ଏତେ ଶକ୍ତି ଅଛି, ତାର ଅନେକ ଦୂରରୁ ଯଦି କିଛି ବିପଦ ଆସିବ ସେ ଜାଣିପାରିବ ତାର ସେ ଶକ୍ତି ରହିଛି, କିନ୍ତୁ ସିଏ ଆକର୍ଷିତ ହେଇଯାଏ, ଯେଉଁ ବନିଶୀ ପକାନ୍ତି ସବୁ ବା ଥୋକ ପକେଇକିରି ପକେଇଦେଲେ ସେ ଆକର୍ଷିତ ହେଇକି ଆସେ, କିନ୍ତୁ ସେଇଟା ଯେତେବେଳେ ଖାଇଦେବ ସେତେବେଳେ ସେ ତାର ଜୀବନ ନଷ୍ଟ ହେଇଗଲେ ମୃତ୍ୟୁବରଣ କରିବ, ଯେଉଁଥିରେ ରସ। ସେଭଳି ଭାବରେ ଗନ୍ଧ, ଗନ୍ଧର ଉଦାହରଣ ଦିଆଯାଏ ପଦ୍ମ, ପଦ୍ମଫୁଲ, ପଦ୍ମଫୁଲର ଗନ୍ଧ ଦ୍ୱାରା ଆକର୍ଷିତ ହେଇକି ମହୁମାଛି ଆସେ, ଏବଂ ମହୁମାଛି ଆସିକି ଯେତେବେଳେ ତାର ମଧୁ ତାର ପାନ କରେ ସେହି ସମୟରେ ଯେତେବେଳେ ରାତ୍ରି ହେଇଯାଏ ମଧୁ ପଦ୍ମଟି ବନ୍ଦ ହେଇଯିବ, ପଦ୍ମଟି ଦିନବେଳେ ଖୋଲିବ ପ୍ରସ୍ଫୁଟିତ ହେବ କିନ୍ତୁ ରାତ୍ରିବେଳେ ସେ ବନ୍ଦ ହେଇଯାଏ, ତେଣୁ ମଧୁ ପୁଷ୍ପଟି ବା ଯେଉଁ ପଦ୍ମ ପୁଷ୍ପଟି ଯେତେବେଳେ ବନ୍ଦ ହେଇଯିବ ସେତେବେଳେ ତା ଭିତରେ ଯେଉଁ ମହୁମାଛି ଥିବ ସେ ତାର ଜୀବନ ତାର ମୃତ୍ୟୁବରଣ କରିବ। ତେଣୁ ଏଇଭଳି ଆମେ ଦେଖିବା ଗୋଟିଏ ଗୋଟିଏ ବିଷୟ ପ୍ରତି ଆସକ୍ତ ହେଇକି ସେମିତି କେମିତି ତାଙ୍କର ସବୁ ଜୀବନ ନଷ୍ଟ ହେଇଯାଉଛି। ତେଣୁ ଯେଉଁମାନେ ମନୁଷ୍ୟ ପାଇଁ ସବୁ ପ୍ରକାର ସ୍ୱତନ୍ତ୍ରତା ଦିଆଯାଇଛି, ସେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସବୁ ଜିନିଷ ଉପଭୋଗ କରୁଛି, ତେଣୁ ଇଏ ହେଉଛି ସାଧାରଣତଃ ପ୍ରବୃତ୍ତି ରହିଛି ସମସ୍ତଙ୍କର, ସେଇ ପ୍ରବୃତ୍ତି ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଯେ ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ଜନ୍ତୁ ନାହିଁ ତତ୍ର ଚୋଡ଼ନା ବ୍ୟବସ୍ଥିତ ବିବାହ ଯଜ୍ଞ ସୁଭାଗ୍ରହୀ ଆସୁ ନିବୃତ୍ତି ରେଷ୍ଟ। ମାନବର ସ୍ୱଭାବରେ ଏସବୁ ଯେଉଁ ରହିଛି, ଆକର୍ଷଣ ରହିଛି ବା ସେ ଯେଉଁ ପ୍ରବୃତ୍ତି ରହିଛି, ତେଣୁ ଜଣେ ଯେତେବେଳେ ମାନବ ଜନ୍ମ ପାଉଛି ମାନେ ଉନ୍ନତ ଜନ୍ମ ପାଉଛି, ତେଣୁ ସବୁକିଛି ବ୍ୟବସ୍ଥା କରାଯାଇଛି, ତେଣୁ ଆମ ଧର୍ମଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି। ସାଧାରଣତଃ ଏଇ ପ୍ରବୃତ୍ତି ସମସ୍ତଙ୍କର ରହିଛି। ଲୋକେ ବ୍ୟବହାର ବ୍ୟବହାର କହିଲେ ସ୍ତ୍ରୀ ସଙ୍ଗ, ଆମିଷ ଭକ୍ଷଣ, ମଦ୍ୟପାନ କରିବା, ଏସବୁ ଲୋକେ ବ୍ୟବହାର ଆମିଷ ମଧ୍ୟ ସେମାନେ ନିତ୍ୟ ହେଇଯାଆନ୍ତୁ, ନହିଁ ତତ୍ତ୍ୱ ତୁ ତାକୁ ଶିଖିବାକୁ ପଡ଼ିବନି। ସେ ସମସ୍ତଙ୍କର ରହିଛି, ସେଥିପାଇଁ ଜନ୍ତୁ ଶବ୍ଦ ବ୍ୟବହାର କରା ହେବ। ପଶୁମାନଙ୍କର ମଧ୍ୟ ଅଛି, ମାନବମାନଙ୍କର ମଧ୍ୟ ରହିଛି, କିନ୍ତୁ ମାନବମାନେ ଯେହେତୁ ଗୋଟେ ଉପଯୁକ୍ତ ଗୋଟେ ଉନ୍ନତ ଜୀବନଶୈଳୀ ପ୍ରାପ୍ତ ହୋଇଛନ୍ତି, ତେଣୁ ତାଙ୍କ ପାଇଁ ଆମର ସବୁ ବିଭିନ୍ନ ଶାସ୍ତ୍ରର ସବୁ ବ୍ୟବସ୍ଥା କରାଯାଇଛି। ଜଣେ ଯଥେଚ୍ଛାଚାରରେ ବ୍ୟବହାର ବା ସ୍ତ୍ରୀ ସଙ୍ଗ କରିପାରିବ ନାହିଁ, ବା ମନ ଇଚ୍ଛା ଆମିଷ ଭକ୍ଷଣ କରିପାରିବ ନାହିଁ, ବା ମନ ଇଚ୍ଛା ମଧ୍ୟ ସେବନ କରିପାରିବ, ମଦ୍ୟପାନ କରିପାରିବ ନାହିଁ, ତା ପାଇଁ ବ୍ୟବସ୍ଥା କରାଯାଇଛି, ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି। କୌଣସି ବ୍ୟବସ୍ଥା ନା ବ୍ୟବସ୍ଥିତ ଦେଶ ବିବାହ, ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବ, ସେଇଟା ଗୃହସ୍ଥ ଆଶ୍ରମ କଥା ଆସିବ। ତେଣୁ ବ୍ୟବସ୍ଥିତ ବିବାହ ଯଜ୍ଞ, ବିଭିନ୍ନ ଯଜ୍ଞ ମାଧ୍ୟମରେ ଜଣେ ଆମିଷ ଭକ୍ଷଣ କରିପାରିବ। ଯେମିତି ରହିଛି ବିଭିନ୍ନ ପ୍ରକାର ଗୋମେଧ ଯଜ୍ଞ ବା ଅଶ୍ୱମେଧ ଯଜ୍ଞ, ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ସେସବୁ ଯଜ୍ଞ ମାଧ୍ୟମରେ ସେମାନେ ମାଂସ ଭକ୍ଷଣ କରିପାରିବେ। ତେଣୁ ସେହିଭଳି ଭାବରେ ବିଭିନ୍ନ ଯଜ୍ଞ ରହିଛି ସୁରାଟରେ, ଏହିସବୁ ବିଭିନ୍ନ ଯଜ୍ଞ ମାଧ୍ୟମରେ ସେମାନେ ମଦ୍ୟପାନ କରିପାରିବେ। ତେଣୁ ମାନବ ସଭ୍ୟତା କେଉଁଠୁ ଆରମ୍ଭ ହେବ ନା ଯେତେବେଳେ ଜଣେ ଏହି ବ୍ୟବସ୍ଥାକୁ ଗ୍ରହଣ କରିବେ, ଶାସ୍ତ୍ରରେ ଯେଉଁ ଅନୁମୋଦିତ ପନ୍ଥାକୁ ଯଦି ଗ୍ରହଣ କରିବେ ତାହେଲେ ସେ ମାନବ ଜନ୍ମ ମାନବ ପଦବାଚ୍ୟ ହେବେ। କିନ୍ତୁ ଶାସ୍ତ୍ର ବ୍ୟବସ୍ଥାକୁ ଗ୍ରହଣ କରୁନାହାନ୍ତି ମାନେ ସେମାନେ ଯଦିଓ ମାନବ ଜନ୍ମ ପାଇଛନ୍ତି କିନ୍ତୁ ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି। ସବିତ ପରାବଶ କରି ସଂସ୍କୃତ ପୁରୁଷ ପଶୁ ନ ଦର୍ଣ୍ଣ ପ୍ରତିପେଦୋ ଜାତ ନାମ କଥା ଭାଗବତ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି। ପଶୁମାନେ ମଧ୍ୟ ସେଭଳି ଜୀବନଯାପନ କରୁଛନ୍ତି। ଆ ନିଦ୍ରା ଭୟ ମୈଥୁନଞ୍ଚ ସମାନ ଏତତ୍ ପଶୁ ବି ନାରାୟଣ ଧର୍ମ ହିଁ ତେଷା ଅଧିକ ବିଶେଷ ଧର୍ମେଣ ହୀନା ପଶୁ ବି ସମାନ। ମନୁଷ୍ୟ ଆଉ ପଶୁ ଭିତରେ ତଫାତ୍ କ'ଣ ନା, ଏବେ ଶରୀର ଆବଶ୍ୟକତା ମନୁଷ୍ୟର ଯାହା ପଶୁର ସେୟା, ଶରୀର ଆବଶ୍ୟକତା ସମସ୍ତଙ୍କର ଅଛି, କିନ୍ତୁ ମାନବ ଜଣେ ଜନ୍ମ ପାଇଛି ମାନେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୋଇଛି। ଯେଉଁ ପଶୁ ପକ୍ଷୀ ଇତ୍ୟାଦି ଯେତେ 80 ଲକ୍ଷ ଜୀବନ ଅଛି ଯୋନି ଅଛି ସେମାନେ ସବୁ ନିମ୍ନତର ଚେତନାରେ ଅଛନ୍ତି। ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା, ଏଇ ଦୁଇଟି ନିମ୍ନ ଚେତନାରେ ସେମାନେ ଅଛନ୍ତି, ତେଣୁ ସେମାନଙ୍କ ପାଇଁ ଭଗବାନଙ୍କ ଦ୍ୱାରା ସବୁ ବ୍ୟବସ୍ଥା କରାଯାଇଛି। ସେମାନେ କ'ଣ ଖାଇବେ, କିଭଳି ଜୀବନ ଧାରଣ କରିବେ, ସେସବୁ ଭଗବାନ ତାଙ୍କୁ ସେଭଳିଆ ବ୍ୟବସ୍ଥା କରିଦେଇଛନ୍ତି ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି। ବାଘ ଖାଦ୍ୟ ହେଉଛି ସେ ମାଂସ ଭକ୍ଷଣ କରିବ, କିନ୍ତୁ ସେ ଆଉ ଶାକସବଜି ସେ ଭକ୍ଷଣ କରିବ ନାହିଁ, ତାହେଲେ ସେ ନିର୍ଦ୍ଦିଷ୍ଟ କରାଯାଏ ଏବଂ ସେ ସେହି ଅନୁସାରେ ତାର ଜୀବନ ଧାରଣ କରୁଛି। କିନ୍ତୁ ମାନବକୁ ସ୍ୱତନ୍ତ୍ର ଦିଆଯାଇଛି, କାହିଁକିନା ତାର ଉନ୍ନତର ଚେତନା ସେ ପ୍ରାପ୍ତ ହୋଇଛି। ତେଣୁକରି କହିଛି ହରି ହରି ବିପଲେ ଜନମ ଗୋଆଇନୋ, ହରି ହରି ବିପଲେ ଜନମ ଗୋଆଇନୋ, ମନୋ ସଦନ ପାରା କୃଷ୍ଣ ମାଧବିଆ, ମନୋ ସଦନ ପାରା କୃଷ୍ଣ ମାଧବିଆ, ପକ୍ଷୀ ଏମାନଙ୍କ ପାଇଁ ଭାଗ୍ୟ ଚାକର ନାହିଁ, କିଛି କର୍ମଫଳ ତାଙ୍କର କିଛି ନାହିଁ। ଜଣେ ପ୍ରଶ୍ନ ପଚାରିଥିଲେ କେଉଁ କର୍ମଫଳ, କହିଲେ କର୍ମଫଳ କ'ଣ କେବଳ ମାନବ ପାଇଁ ନା ପଶୁପକ୍ଷୀ ମାନଙ୍କ ପାଇଁ ଅଛି, ଉପକାର କହିଲେ ନା ପଶୁପକ୍ଷୀ ମାନେ ସେମାନେ ତ କର୍ମଫଳ ଭୋଗ କରୁଛନ୍ତି। ଆମେ ମାନବଜନ୍ମ ହେଇକିରି ଯେଉଁଭଳି ଭାବରେ କାର୍ଯ୍ୟ କଲେ ତାର ଫଳ ଯମରାଜ ଦେଇଦେଲେ, ତମେ ଯା ନର୍କ ଭୋଗ କରିସାରିଲା ପରେ ତମକୁ ଏଇ ଜନ୍ମରେ ଶୁକ୍ର ଜନ୍ମରେ ତମକୁ ଦିଆଗଲା। ଇନ୍ଦ୍ର ତାଙ୍କର ଗୁରୁପତ୍ନୀ ଉପଭୋଗ କଲେ, ସେଥିପାଇଁ ଗୁରୁଦେବଙ୍କର ଯେତେବେଳେ ଅଭିଶାପ ପ୍ରାପ୍ତ ହେଲେ ସେ ଶୁକର ଜ୍ୱନି ପ୍ରାପ୍ତ ହେଲେ। ଶୁକର ଜ୍ୱନିରେ ଶୁଆ ମାନେ କ'ଣ ଶୁକର ପାଇଲେ ଘୁଷୁରୀ ଜନ୍ମ ପାଇକି ସେ ଘୁଷୁରୀ ଆନନ୍ଦ ପ୍ରାପ୍ତ ହେଉଛି। ଯାଆନ୍ତି ମାନବଜନ୍ମ ପାଇଁ ସେଇଟା ଉଦ୍ଦିଷ୍ଟ, ଯାଆନ୍ତି ଦେବତା ଦେବା, ପିତୃ ଯାଆନ୍ତି ପିତୃପ୍ରତା, ଭୂତାନି ଯାଆନ୍ତି ଭୂତେଜା, ଯାଆନ୍ତି ମଧ୍ୟ ବିମା। ତେଣୁ ଆମକୁ ସେ ସୁଯୋଗଟି ଦିଆଯାଇଛି ମାନବଜନ୍ମ, ସେଥିପାଇଁ ସବୁଠୁ ଶ୍ରେଷ୍ଠ ଜନ୍ମ ବୋଲି କୁହାଯାଉଛି। ଏମିତି ଦେବଜନ୍ମଠାରେ ମଧ୍ୟ ଦୁର୍ଲଭ ଜନ୍ମ ବୋଲି କୁହାଯାଉଛି ମାନବଜନ୍ମ। ଦେବତାମାନେ ସେଇ କର୍ମଫଳ ଅନୁସାରେ ସେମାନେ ଯାଉଛନ୍ତି, ଦେବଜନ୍ମ ପ୍ରାପ୍ତ ହେଉଛନ୍ତି। ଯେଉଁ ଭଗବତ ଭଗବତ ନବଧାରେ ବର୍ଣ୍ଣନା କରାଯାଇଛି ଯେ ବିଭିନ୍ନ ଯଜ୍ଞ ଅଛି, ତ୍ରିବିଦ୍ୟାବାନ ସୋମବା ପୁତ ପାପା ଯଜ୍ଞଷ୍ଟ ସ୍ୱଗତିଥାନ୍ତି, ସେଇ ବେଦର କର୍ମକାଣ୍ଡ ଧାରାରେ ଯଦି ସେମାନେ କାର୍ଯ୍ୟ ସେଇ ଯଜ୍ଞ ସବୁ ଦେବଯଜ୍ଞ ଯଦି କରିବେ ତାହେଲେ ସେମାନେ ସର୍ବତ୍ୟାଗ କଲାପରେ ସେମାନେ ଦେବ ଲୋକପ୍ରାପ୍ତ ହେବେ। ତେଣୁ ମାନବ ପାଇଁ ଏସବୁ ଉଦ୍ଦିଷ୍ଟ ରହିଛି, ସବୁ ଜିନିଷ ସଂଯମ ଭାବରେ ସବୁ ବ୍ୟବସ୍ଥା କରାଯାଇଛି। ଜଣେ ସ୍ତ୍ରୀ ସଂଘ କରିବା ପାଇଁ କେବଳ ଗୃହସ୍ଥ ଆଶ୍ରମଟି ବ୍ୟବସ୍ଥା କରାଯାଇଛି, ସବୁ ସମୟରେ ସେ ସ୍ତ୍ରୀ ସଂଘ କରିପାରିବନି। ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ ଏ ଚାରୋଟି ଯେଉଁ ଆଶ୍ରମ ରହିଛି, ତିନୋଟି ଆଶ୍ରମରେ ସ୍ତ୍ରୀ ସଂଘ ନିଷେଧ କରାଯାଇଛି, କେବଳ ଗୃହସ୍ଥ ଆଶ୍ରମରେ ସ୍ତ୍ରୀ ସଂଘ ଅନୁମତି ଦିଆଯାଇଛି। ତେଣୁ ଭଗବତ୍ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଧର୍ମ ଅବିରୁଦ୍ଧ ବୃତ୍ତିଷୁ କାମସୁ ବର୍ତ୍ତମାନ। ସ୍ତ୍ରୀ ସଂଘ କ'ଣ ପାଇଁ ଉଦ୍ଦିଷ୍ଟ ହେଇଛି ନା ପୁତ୍ର ପ୍ରାପ୍ତି ପାଇଁ, ପୁତ୍ର ପ୍ରାପ୍ତି ପାଇଁ ସ୍ତ୍ରୀ ସଂଘ ମାନେ ଅନୁମତି ପ୍ରଦାନ କରାଯାଇଛି। ତେଣୁ ସେଭଳି ଭାବରେ ଯେଉଁମାନେ ବିଭିନ୍ନ ଯେଉଁ ମାଛ ଆମିଷ ଭକ୍ଷଣ କରୁଛନ୍ତି, ଆମିଷ ଭକ୍ଷଣ ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି। ଜଣେ କେବଳ ଏଇ ଯେଉଁ ଅମାବାସ୍ୟା ରାତ୍ରିରେ ରାତ୍ରିର ମଧ୍ୟ ଭାଗରେ ଜଣେ କାଳୀଙ୍କ ପାଖରେ ଏସବୁ ପଶୁ ବଳି ଦିଆଯାଇକରି ସେ ମାଂସ ସେମାନେ ଭକ୍ଷଣ କରିପାରିବେ। ଆର ଉଦ୍ଦେଶ୍ୟ ହେଉଛି କେମିତି ସେମାନେ ଆଶୁ ନିବୃତ୍ତି ନିଷ୍ଠା ପ୍ରବୃତ୍ତି ମାର୍ଗରୁ କେମିତି ନିବୃତ୍ତି ମାର୍ଗକୁ ଆସିବେ। ତେଣୁ ବେଦରେ ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି, ଯିଏ ପ୍ରବୃତ୍ତି ମାର୍ଗରେ ଅଛନ୍ତି ଯିଏ ନିବୃତ୍ତି ମାର୍ଗରେ ଅଛନ୍ତି ସମସ୍ତଙ୍କ ପାଇଁ କେମିତି ସେମାନେ ଉନ୍ନତତର ସ୍ତରକୁ ଆସିବେ ସେଥିପାଇଁ ବେଦରେ ସମସ୍ତ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ, ବେଦରେ ଯେଉଁ ପଶୁ ବଳି ବ୍ୟବସ୍ଥା କରାଯାଇଛି ଲୋକମାନେ ଭାବନ୍ତି କ'ଣ ବେଦରେ କୁ ପଶୁ ବଳି ଦିଆଯାଇଛି ବ୍ୟବସ୍ଥା କରାଯାଇଛି ତେଣୁ ପଶୁ ହତ୍ୟା ସେମାନେ କରିଛନ୍ତି। ସେଥିପାଇଁ ଭଗବାନ ଆସିଲେ ବେଦ କ'ଣ ବୁଦ୍ଧଦେବ ଉପରେ ଆସିକିରି ସେ ବେଦକୁ ସେ ନିନ୍ଦା କଲେ, ନିନ୍ଦା ସେ ଯଜ୍ଞ ବିଦେ ରହ ଶ୍ରୁତି ଯା ଶ୍ରୁତିକୁ ସେ ନିନ୍ଦା କଲେ, କାହିଁକି ନା ଲୋକମାନେ ବୁଝିବେନି ତ ଲୋକମାନେ। ସେଥିପାଇଁ ନାରଦ ମୁନି ମଧ୍ୟ ଆସିକି ବ୍ୟାସଦେବକୁ କହିଛି ତମେ ଯାହା ସବୁ କହିଛ ଦିବୁଭୂଷିତମ୍ ବୋଲି କହିଛି, ତମେ ନିନ୍ଦନୀୟ ସବୁ ବେଦରେ ଏସବୁ ଗୋଟେ ବର୍ଣ୍ଣନା କଲେ ଏ ନିନ୍ଦନୀୟ ବୋଲି କୁହାଯାଇଛି, କାହିଁକି ଲୋକମାନେ ବୁଝିପାରିବେନି। ଲୋକମାନେ ଭାବେ ବେଦରେ କୁହାଯାଇଛି ତ ପଶୁ ବଳି ଠିକ୍ ଅଛି, ତାହେଲେ ପଶୁ ଖାଇବେ ହତ୍ୟା କରେ। ଜଣେ ମୋତେ ପଚାରିଲେ ଭଗବତ୍ଗୀତାରେ ମନା କରାଯାଇଛି ମାଂସ ମାଛ ମାଂସ ମନା କରାଯାଇଛି, ଭଗବତ୍ଗୀତା ମାନେ ପଢ଼ିକି ଯେମିତି କଥା ଅଛି ରାମାୟଣର ସାତକାଣ୍ଡ ରାମାୟଣ ପଢ଼ିସାରି ଜଣେ ପଚାରୁଛି ସୀତା ସ୍ତ୍ରୀ ଲୋକ ନା ପୁରୁଷ ଲୋକ, ଜଣେ ପଚାରିବେ ଯେଉଁଭଳି ଭାବରେ ସେଇଭଳି ଭାବରେ ଭଗବତ୍ଗୀତା ଜଣେ ପଢ଼ିକିରି ସାତଶହ ଶ୍ଳୋକ ଅଧ୍ୟୟନ କରିକିରି ସେ ଯଦି କହିବ ଯେ ଭଗବତ୍ଗୀତାରେ ମାଛ ମାଂସ ମନା କରାଇନି କହୁଛି ସେଇଭଳିଆ ସେଥିପାଇଁ ଭଗବାନ କହୁଛନ୍ତି ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ଆମେ ନିଜ ବୁଦ୍ଧିରେ ଏସବୁ ଜାଣିପାରିବାନି ଏଇ ଜ୍ଞାନ ସବୁ ପ୍ରାପ୍ତ ହେଇପାରିବାନି। ଏଇ ଚତୁର୍ଥ ଅଧ୍ୟାୟ କହିବେ ଏସବୁ ଦ୍ରବ୍ୟ ଯଜ୍ଞ ସବୁ ରହିଛି, ଏ ଶ୍ରେୟା ଦ୍ରବ୍ୟମୟ ଯଜ୍ଞ ଜ୍ଞାନ ଯଜ୍ଞ ପରନ୍ତ ଏଇସବୁ ଏଇସବୁ ହେଉଛି କର୍ମକାଣ୍ଡ ଧାରା, ଅଧିକାଂଶ ହେଉଛି କର୍ମକାଣ୍ଡ ଧାରା ବିଷୟରେ ଆଠଟି ଶ୍ଳୋକରେ ବର୍ଣ୍ଣନା କରିବେ। କରିସାରିଲା ପରେ ଅନ୍ତିମରେ ଭଗବାନ କହିବେ ଯେ ଏହିସବୁ କର୍ମକାଣ୍ଡ ଧାରାଠାରୁ ଉନ୍ନତ ରହୁଛି ଜ୍ଞାନ କାଣ୍ଡ। ଶ୍ରେୟାନ୍ ଦ୍ରବ୍ୟମୟ ଯଜ୍ଞ ଜ୍ଞାନ ଯଜ୍ଞ ପରନ୍ତବ ସର୍ବକର୍ମ କ୍ଷୀରପାର୍ଥ ଜ୍ଞାନ ପରିସମାପ୍ତ। ସବୁକିଛି କର୍ମ ଅନ୍ତିମରେ ଜ୍ଞାନ ପାଖରେ ଯାଇକି ଶେଷ ହେବ। କର୍ମରୁ ଯେତେବେଳେ ଜଣେ ଉର୍ଦ୍ଧକୁ ଯିବ, କର୍ମକାଣ୍ଡ ଧାରାରୁ ଉର୍ଦ୍ଧକୁ ଯିବ, ସେତେବେଳେ ସେ ଜ୍ଞାନକାଣ୍ଡକୁ ଆସିବ। ଭଗବତ ପ୍ରଥମ ଥରେ ଭଗବାନ କହିବେ ଯେ ହି ସଂସ୍ପର୍ଶ ଭୋଗ ଆଡ଼ ଦୁଃଖ ଜନୈବ ମୋତେ ଆଦ୍ୟନ୍ତ ମୋତେ କୁହନ୍ତି ସେ ମୋତେ କୁହନ୍ତ। ଏ କର୍ମକାଣ୍ଡ ଧାରାରେ ରହିକିରି ଯେଉଁ ପ୍ରକାର ସେ ଆନନ୍ଦ ଉପଭୋଗ କରୁଛି, ଏହି ସଂଯମ ଜୀବନଯାପନ କରିକି ମଧ୍ୟ ଯେଉଁ ଆନନ୍ଦ ଉପଭୋଗ କରୁଛି, ସେ ମଧ୍ୟ ବହୁତ ଲିମିଟେଡ୍ ଆନନ୍ଦ। ଏଇ ମାନେ ଆମର ଏଇ ସଂସ୍ପର୍ଶ ଭୋଗ ସ୍ପର୍ଶ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ ଆମେ ଶବ୍ଦ ସ୍ପର୍ଶ ରୂପ ରାସ ମଧ୍ୟ ପାଞ୍ଚଟି ଯେଉଁ ବିଶ୍ୱରୁ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ, ଇଏ ହେଉଛି ଦୁଃଖ ଜନୈବ। ଏ ଦୁଃଖରୁ ଆନନ୍ଦ ହେଉଛି, ଏ ଯେଉଁ ଆନନ୍ଦ ଜଣେ ଯେତେବେଳେ ଜାଣୁଛି ସେ ବହୁତ କଷ୍ଟକର କିଛି ଆନନ୍ଦ ପ୍ରାପ୍ତ ହେଉଛି ବା କିଛି ସୁଖ ପ୍ରାପ୍ତ ହେଉଛି। ତେଣୁ ଭଗବାନ କହୁଛନ୍ତି ଆଦ୍ୟ ଅନ୍ତର୍ଭନ୍ତ କୁହନ୍ତି, ସେ ଯେଉଁ ସୁଖ ବା ଆନନ୍ଦ ପ୍ରାପ୍ତ ହେଉଛି, ଯେଉଁ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି। ତେଣୁ ନ ଦେଶ ରମତି ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ଭକ୍ତି ସେମାନେ ଏ କର୍ମକାଣ୍ଡ ଧାରା ମଧ୍ୟ ଆକର୍ଷିତ ହେବେ ନାହିଁ, ସେମାନଙ୍କ ପାଇଁ ମାନେ ଏତେ ପ୍ରକୃତ ଆନନ୍ଦ ନାହିଁ, ସେମାନେ ଜ୍ଞାନକାଣ୍ଡକୁ ଆସିବେ, ସେତେବେଳେ ସେମାନେ ଜ୍ଞାନକାଣ୍ଡକୁ ଆସିବେ। ତେଣୁ ଏହି ଜ୍ଞାନ ପ୍ରାପ୍ତ ହେବା ପାଇଁ ଜ୍ଞାନର ମଧ୍ୟ ବିଧି ରହିଛି, କେମିତି ଆମେ ସେ ଜ୍ଞାନ ପ୍ରାପ୍ତ ହେବା। ଭଗବାନ କହିବେ ପରଶୁରାମ କହିବେ ଏଇ ଚତୁର୍ଥ ଅଧ୍ୟାୟ କହିବେ ଯେ କେମିତି ଆମେ ଜ୍ଞାନ ପ୍ରାପ୍ତ ହେବା, ନା ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷା ନୀତି ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଆମେ ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ଉପଯୁକ୍ତ ଜ୍ଞାନୀ ଯେମିତି ତତ୍ତ୍ୱଦର୍ଶୀ ଜ୍ଞାନୀ, ତାଙ୍କ ପାଖକୁ ଗଲେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବ। କିନ୍ତୁ ତାଙ୍କ ପାଖକୁ ଯଦି ନଯିବା, ଖାଲି ଯେକୌଣସି ଜ୍ଞାନୀ ପାଖକୁ ଯିବା, ତାହେଲେ କ'ଣ ହେବ ନା ତାହେଲେ ଆମେ ବହୁତ ଜ୍ଞାନ ଦେଖିବାକୁ ପଡ଼ିବ। କର୍ମକାଣ୍ଡ ଧାରାରେ ସେମାନେ ଦେଖିଲେ ଯେ ପ୍ରକୃତ ଆନନ୍ଦ ଆମେ ଏତେ ନାହିଁ, ଜ୍ଞାନ ଜ୍ଞାନ ମାର୍ଗରେ ଗଲେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବା। କିଭଳି ପ୍ରକୃତ ଆନନ୍ଦ ପ୍ରାପ୍ତ ହେବ ନା ସେମାନେ ଭାବନ୍ତି ଯଦି ଆମେ ଭଗବାନ ସହିତ ଏକ ହେଇଯିବା ତାହେଲେ ଆମେ ଆନନ୍ଦ ପ୍ରାପ୍ତ ହେବୁ। ଭଗବାନ ହେଉଛନ୍ତି ଆନନ୍ଦମୟ, ସଚିଦାନନ୍ଦମୟ। ଆମେ ଯଦି ଜ୍ଞାନ ମାର୍ଗରେ ଆମେ ଯଦି ମୁକ୍ତି ପ୍ରାପ୍ତ ହେବା, ଭଗବାନ ସହିତ ମିଶି ଏକ ହେଇଯିବା, ଆମେ ଜ୍ଞାନ ପ୍ରାପ୍ତ ହେବୁ, ସେ ଜ୍ଞାନ ସେ ଆନନ୍ଦ ପ୍ରାପ୍ତ ହେବା। ଇଏ କର୍ମକାଣ୍ଡକୁ ଆଉ ଟିକେ ଉନ୍ନତର ଆନନ୍ଦ, କର୍ମକାଣ୍ଡ ଧାରାରେ ଯେଉଁ ଆନନ୍ଦ ହେଉଛି ସେ ହେଉଛି ଆଦ୍ୟନ୍ତ ବନ୍ଧ କୁହନ୍ତି, କିନ୍ତୁ ଜ୍ଞାନକାଣ୍ଡରେ ଯେଉଁ ଆନନ୍ଦ ହେଉଛି ସେ ହେଉଛି ଅନେକ ଆନନ୍ଦ ଅନନ୍ତ ବୋଲି କୁହାଯାଉଛି। ତେଣୁ ସେ ବହୁତ ଆନନ୍ଦ ଅଛି ସେଥିରେ, କିନ୍ତୁ ସେଇଟା ମଧ୍ୟ ପ୍ରକୃତ ଆନନ୍ଦ ନୁହଁ। ଜ୍ଞାନକାଣ୍ଡର ଯେଉଁ ଆନନ୍ଦ ଅଛି ସେ ଆନନ୍ଦ ମଧ୍ୟ ପୂର୍ଣ୍ଣ ଆନନ୍ଦ ନୁହେଁ। ତେଣୁକରି ସେ ମାନେ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯଦିଓ ସେମାନେ ଜ୍ଞାନ ମାଧ୍ୟମରେ ଅଗ୍ରସର ହେଇକିରି ବହୁତ ଉନ୍ନତର ବ୍ରହ୍ମ ଲୋକ ପ୍ରାପ୍ତ ହୁଅନ୍ତି, କିନ୍ତୁ ସେଠାରେ ମଧ୍ୟ ତାଙ୍କର ପତନ ହେଇଯାଏ। କାରଣ ସେ ଆନନ୍ଦ ମଧ୍ୟ ମାନେ ଅନନ୍ତ ଆନନ୍ଦ ନୁହଁ, ସେ ମଧ୍ୟ ଲିମିଟେଡ୍ ଆନନ୍ଦ, ତେଣୁ ତାଙ୍କର ସେଠି ପତନ ହେଇଯାଉଛି। ତେଣୁ ଜ୍ଞାନ ସେଥିପାଇଁ ବହୁନା ଜନ୍ମନାମନ୍ତେ ଜ୍ଞାନ ତେଣୁ ଜ୍ଞାନୀମାନେ ମଧ୍ୟ ଏହିଭଳି ଭାବରେ ଅନେକ ଜଣ ବିତିଗଲା ପରେ ସେମାନେ ଦେଖୁଛନ୍ତି ଯେ ପ୍ରକୃତ ଆନନ୍ଦ ଏତେ ନାହିଁ, ତେଣୁ ସେ ବାସୁଦେବ ସ୍ୱର୍ଣ୍ଣ ଭଗବାନଙ୍କର ଭକ୍ତରେ ପରିଣତ ହୋଇଛନ୍ତି। ଭଗବାନଙ୍କର ଆମେ ବହୁତ ଉଦାହରଣ ରହିଛି ଜ୍ଞାନୀମାନେ ଭକ୍ତ ହୋଇଛନ୍ତି, କିନ୍ତୁ ଏମିତି କୌଣସି ଉଦାହରଣ ଆପଣ ପାଇବେ ନାହିଁ ଯେ ଜଣେ ଭକ୍ତ ଜ୍ଞାନୀରେ ପରିଣତ ହୋଇଛି। ଆମର ସୁଖଦେବ ଗୋସ୍ୱାମୀ ଜଣେ ଜ୍ଞାନୀ ଥିଲେ, ସନାତନ ସନତ କୁମାର ଚାରି କୁମାର ସେମାନେ ପ୍ରଥମେ ଜ୍ଞାନୀ ଥିଲେ, କିନ୍ତୁ ଭଗବାନଙ୍କର ଭଗବାନ ଭକ୍ତଙ୍କର ସଂସ୍ପର୍ଶରେ ଆସି ସେମାନେ ଭଗବାନଙ୍କ ଭକ୍ତ ହୋଇଛନ୍ତି। ତେଣୁ ଏଇଭଳି ଭାବରେ ଏଇ ଛଅଟି ଅଧ୍ୟାୟରେ ଭଗବାନ ଏହି କର୍ମକାଣ୍ଡ ଉପରେ ବିଶେଷ ଭାବରେ ପ୍ରାଧାନ୍ୟ ଦେଇକରି କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରିସାରିଲା ପରେ ତାପରେ ସପ୍ତମ ଅଧ୍ୟାୟରୁ ଭକ୍ତି ବିଷୟରେ ବର୍ଣ୍ଣନା କରିଥିଲେ। ତେଣୁ ଏଇ ଆଠଟି ଶ୍ଳୋକରେ ଏଇ ବେଦରେ ଯେଉଁ କର୍ମକାଣ୍ଡ ଧାରା ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ତାକୁ ସଂକ୍ଷେପରେ ଭଗବାନ ଏଇଠି ବର୍ଣ୍ଣନା କରିଥିଲେ। ଜୟ ଶ୍ରୀ ଭଗବତା କି ଜୟ ଶ୍ରୀ ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ ଜୟ ଶ୍ରୀ।